Hare Krishna. Hare Krishna. তো প্রশ্ন আসছে যে কেমিতে আমি স্ট্যান্ডার্ড জপ করিবা। কেতজন জপ করতে হাত উঠান্তি ঘরে প্রতিদিন? ধন্যবাদ। তো নামট পরিচয়, এই ওড়িয়া নামট পরিচয় কেতজনকর অছি? সমস্তকর অছি। এটি গোটে পেজ অছি, 35 নম্বর পেজ। ভক্তি সিদ্ধান্ত সরস্বতী ঠাকুর প্রভুপাদ সুন্দর কেমিতে আস্তে আস্তে আমি জপ স্ট্যান্ডার্ড করে পারিবা সে সম্বন্ধে এটি কুহাইছে। প্রথমে আগে জানিবাকে পড়িব জপ করিবাকু মোর আগ্রহ অছি কি নাই। আমি যে জপ করুছু আগ্রহ নেইকি করুছু কি? জপ করিবার আগ্রহ অছি কি আগে? আমার জপ করিবার প্রতি আগে আগ্রহ দরকার না কি নাই? তাহলে পরে স্ট্যান্ডার্ড জপ হব। তো প্রয়োজন হচ্ছে আগ্রহ দরকার, কিন্তু আমি সমস্তে আগ্রহ নেই করুন। সেটা বিধিপূর্বক শাস্ত্রে কুয়া হয়েছে, বিধিপূর্বক আগ্রহ নেইকি আমাকে জপ করা পড়ব। ভাল না লাগলে বি করা পড়ব। জপটা প্রথমে আমাকে পিতা লাগে, হ্যাঁ করতে গেলে ভালো লাগে না, নিদ আসি যায়। জপ মালা নেই সঙ্গে সঙ্গে বেশি নিদ আসে, আসে না? কত জনের আসে হাত উঠান দেখি? জপমালা নেই নিদ আসে, মানে জপমালা আরম্ভ করলে কি নিদ আসে আছে। তো সমস্ত হাত উঠছেন যে জপমালা হাতরে দেলে নিদ আসে। তো সেইপাই গুরু মহারাজ নিজে এই জপ যে কেমিতি করা পড়ব সে আগে মায়াপুরে নিজে ছিড়া হয়ে শিক্ষা দেলে সব ভক্ত মানুষ ব্রহ্মচারী মানুষ। তো আপনার মানে অনেক নামট মেলার বি শিখিছেন বা অনেক কুহা বি হয়েছে, কিন্তু আমি ঘরে আসি প্রাকটিস করুন করুছু করুন কোণী দিন। সমস্ত আগে চিন্তা করবে যে আমি কি তুলসী সামনে বসিকি উচ্চ স্বরে শুনে শুনে কি জপ করু? কতজন করতে তুলসী সামনে এবং শ্রবণ করি করি হরে কৃষ্ণ হরে কৃষ্ণ 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 হরে 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 রাম হরে রাম 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 হরে হরে এই অক্ষরগুলিক ধ্যান করি শুনে শুনে কি তুলসীকে সামনে দেখিকি কতজন জপ করতে? কম পক্ষে দুই চারি মালা কতজন করতে? অনেক করতে। তো সেইপাই সেটা অভ্যাস অনাদিকাল আমি কৃষ্ণকে ত্যাগ করছে না, তো সেইপাই আমি কমপক্ষে অন্তত গুরুমাজগঞ্জ ষোল মালাই করা দরকার এক জায়গার বসিকি। কাহিকি বসিকি করার অভ্যাস করা পড়ব? আমি করুন, কিন্তু অন্তত কমপক্ষে দুই মালা চারি মালা, প্রথম দুই মালা করবি মু এক মাস অভ্যাস করতে হব, তাপরে চারি মালা করবি অভ্যাস করতে হব। তো মানে আগ্রহ প্রকাশ করতে যে মু করিমি সংকল্প এই দুই মালা মু আজি এক জায়গার বসিকি মোর ঝিও পুকু নেইকি বা ভক্ত মান সহিত মু দুই মালা মাস্ট করিবি। নিদ আসি যাচ্ছি সে কোণ করবে? ছিড়া হবে, ছিড়া হয়েকি কিন্তু নাম কু মনোযোগ দিয়ে গ্রহণ করি জপ করবে। আউ জপ মালার যেতে আমি টাণুছে ভুল বি হচ্ছে, এইথর বহু ভক্ত কালি মধ্যে হচ্ছে কত ভক্ত কৌলে বালেশ্বর ভক্ত যে আপনার যেত কতটা দেখাইলে আমি সব ভুল করছিল জপ, সিনিয়র ব্রাহ্মণ দীক্ষিত ভক্ত বালেশ্বরের সে আমি ভুল জপ করছিল। তো এবে ঘরক আসিকি সেটা ভাবুছু যে কত ভুল করছিল, আপনার দেখিয়ে দেলে সেটা আবার মোট ঠিক হয়েছে। তো এবে বসিকি কমপক্ষে অভ্যাস করুছু দুই চারি মেলা করা। তো অনেক ভক্ত তো নামট মেলাকে যাই নথিলে, তো এইথর দেখাণিয়া হোলা বি তেণু মু অনুরোধ করবি যে সমস্তে শুনে শুনে জপ করবে। আমি কে অনুকরণ করা উচিত নুহে হরিদাস ঠাকুর, তবে বি হরিদাস ঠাকুর তিন লক্ষ নাম করলে, তিন লক্ষ তিন লক্ষ নাম মধ্যে এক লক্ষ সে মানসিক ভাবে করলে একদম মনে মনে, ତାଙ୍କର ମନଟା ଏକ ଜାଗାରେ ରହୁଥିଲା କୃଷ୍ଣ ନାମରେ, ଆଉ ଏକ ଲକ୍ଷ ନାମ ନିଜେ ଶୁଣିପାରୁଥିଲେ, ଆଉ ଏକ ଲକ୍ଷ ନାମ ଉଚ୍ଚ ଈଶ୍ୱର, ଏଭଳିଆ ତିନି ଲକ୍ଷ ନାମ କରୁଥିଲେ। କିନ୍ତୁ ପ୍ରଭୁପାଦ କହିଛନ୍ତି ଆମକୁ ନାମ ଅବଶ୍ୟ ଶୁଣି ଶୁଣିକି କରିବାକୁ ପଡ଼ିବ। ତାଙ୍କର ପ୍ରତ୍ୟେକଟା ଲେକ୍ଚରରେ ହରିନାମ ସମ୍ବନ୍ଧରେ ସେଥିରେ କହୁଛନ୍ତି ଯେ ତୁମେ ଜପ କର, ଶୁଣ, ଆର ଏଇ ଧ୍ୟାନ କର ସେ ଅକ୍ଷର ଶବ୍ଦଟାକୁ ହରେ କୃଷ୍ଣ। ଆମେ ରାଧାକୃଷ୍ଣ ଚିନ୍ତା କରିପାରିବାନି କୃତ୍ରିମ ଉପାୟରେ, ଯେମିତି ଆମେ ରାଧାକୃଷ୍ଣ ଏଇ ନୀଲ ବସନ ପିନ୍ଧିଛନ୍ତି, ଏଇଟା କରିଛନ୍ତି, ଅର୍ ରାଧାରାଣୀ ନୀଲ ବସନ, କୃଷ୍ଣ ହଲୁଦ ବସନ, ପୀତ ବସନ, ଏଇ ଅଳଙ୍କାର, ଏଇଭଳିଆ ଆମେ ଏବେ ଚିନ୍ତା କରିପାରିବାନି। କାହିଁକିନା ଆମର ମନଟାକୁ ଚଞ୍ଚଳ। ପ୍ରଥମେ ଆମେ ହରିନାମ କୃଷ୍ଣ ଅଭିନ୍ନ ଏଇଟା ଆଗେ ଆମେ କି ବୁଝିପାରିଛେ? ଆଗେ ଆମେ ବୁଝିନୁ। ତ ସେଟାକୁ ବୁଝିବାକୁ ହେଲେ ପ୍ରଥମେ ଆମକୁ ଏଇ ନାମ ଅକ୍ଷରର ଧ୍ୟାନ କରିବାକୁ ପଡ଼ିବ। ନାମ ଜପ ସମୟରେ ହରେ କୃଷ୍ଣ, ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ, ରାମ ରାମ ହରେ ହରେ, ଏଇଭଳିଆ ଉଚ୍ଚାରଣ କରିବାକୁ ପଡ଼ିବ। ତ ସ୍ପିଡ୍ ହବ, ହରେ କୃଷ୍ଣ ସମସ୍ତେ କହିବା ଏକ ସାଥିରେ ତିନି ଥର, ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ବନ୍ଦ ଏଇଟା ଦେଖନ୍ତୁ, ସମସ୍ତେ ଆମେ ଏକ ସାଥିରେ କହୁଛେ ଯେତେବେଳେ କ'ଣ ହେଉଛି, ଏକ ସାଥିରେ କହୁଛେ ଯେତେବେଳେ ସମସ୍ତଙ୍କର ଗୋଟିଏ ରକମ ରହିଛି, ହଁ ନା, ସମସ୍ତଙ୍କର ଗୋଟେ ହରେ କୃଷ୍ଣ ସେଇଟାକୁ ଆମ ମନରେ ବାନ୍ଧୁଛି ସବୁସମୟ, ହରେ କୃଷ୍ଣ ସମସ୍ତଙ୍କର ଏକ ସାଥିରେ ଆମେ ଯେତେବେଳେ କି ଲୟରେ କରିଯାଉଛେ, ସେ ତୁଳସୀକୁ ମଝିରେ ରଖିକିରି ଯଦି ଗୃହସ୍ଥରେ ବା ମନ୍ଦିରେ ସେମାନେ ଯଦି ରକମ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ, ଯଦି ଆମେ ଏଇଭଳିଆ ଧ୍ୟାନ କରିବା ଏ ଅକ୍ଷରକୁ ହରେ କୃଷ୍ଣ ଏ ଅକ୍ଷର ଯଦି ମନେ ଆସୁନି ତାହେଲେ ଲେଖା ରଖିଦିଅନ୍ତୁ, ଲେଖା ହରିନାମର କାର୍ଡ଼ ରଖନ୍ତୁ ସାମ୍ନାରେ, ସେଟାକୁ ଦେଖନ୍ତୁ, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ, ହରେ କୃଷ୍ଣ କୃଷ୍ଣ କୃଷ୍ଣ, ଏ ଅକ୍ଷରଟାକୁ ଆଗେ ମନରେ ଆଣିବା ପାଇଁ ଚେଷ୍ଟା କରିଥାଉ। ସେଇଟା ଯେଦିନ କରିପାରିବେ ତାହେଲେ ହରିନାମ ମନ୍ତ୍ର ଦେବତା ରାଧାକୃଷ୍ଣ ସେଟା ଆସିବ ପରେ, ଆମେ କୃତ୍ରିମ ଉପାୟରେ ଯେମିତି ସେଟାକୁ ନେଇ ଆସୁ, ବୁଝିପାରୁଛନ୍ତି? ତେଣୁ ଆଗେ ମନ୍ତ୍ର ତାହେଲେ ତ୍ରାଣ ହବ, ମନଟାକୁ ସ୍ଥିର କରିପାରିବେ, ସ୍ଥିର ହେଲେ ଆମେ ସବୁକିଛି କରିପାରିବା। ତ ଆମେ ତ ଏବେ ସ୍ଥିର ନୁହଁ, ପିଲା ଭଳିଆ ଯେମିତି ଆମର ମନଟା ଚଞ୍ଚଳ, ଆମେ ସମସ୍ତେ ଭାବୁଛେ ଆମେ ସ୍ଥିର ଅଛୁ, ପିଲାମାନେ ଚଞ୍ଚଳ, ଏରକମ କହୁନା, ଆସିଲେ ପିଲାମାନେ ଚଞ୍ଚଳ ନା ମୁଁ ଚଞ୍ଚଳ ଅଛି ସେଟା ନିଜକୁ ଆଉ କହିବାକୁ ପଡ଼ିବ। ଆମେ ପ୍ରାୟ ସମସ୍ତେ ବସିଲେ ଆମେ ଚଞ୍ଚଳ, ଯେତେବେଳେ ଆମେ ହରିନାମ ଜପ କରିବୁ, ଓ ତୁମେ କ'ଣ କାଲି ଯାଇଥିଲ ସେଠିକି, କେତେବେଳେ ଯିବ, ଗୋରୁଟା କ'ଣ ଖାଇଛି, ମଝିରେ ମଝିରେ ଆମେ ଜପ କରୁ କରୁ ଏଭଳି ଆମର ଆସିଯାଏ ନା, ଏଇଟା ସ୍ୱାଭାବିକ। କାହିଁକିନା ଆମେ ସମସ୍ତେ ଅଭ୍ୟସ୍ତ ହେଉଛୁ ସେଇ ଦିଗରେ, ହରିନାମ ପାଇଁ ଆମେ ଅଭ୍ୟସ୍ତ ନୁହଁ। ତେଣୁ ଆମକୁ ଷ୍ଟାଣ୍ଡାର୍ଡ ଜପ କରିବାକୁ ହେଲେ ପ୍ରଥମ ସଂକଳ୍ପ କରିବାକୁ ପଡ଼ିବ ଯେ ମୁଁ ତୁଳସୀ ସାମ୍ନାରେ ଷୋଳମାଳା ଗୁରୁ ମହାରାଜ କହିଛନ୍ତି ଜପ କରିବାକୁ, ମୁଁ କରିବି, କିନ୍ତୁ ପ୍ରଥମ ମୋର ଅଭ୍ୟାସ ନାହିଁ ଏକ ଜାଗାରେ ବସିବା ପାଇଁ ଷୋଳମାଳା କରିବା ପାଇଁ। ଏକ ଜାଗାରେ କିଏ ବସିପାରିବେନି, ଷୋଳମାଳା କରିପାରିବେନି, ଯଦି କିଏ କରିପାରନ୍ତି ଜାଣିବାକୁ ହେଲେ ଖୁବ୍ ଭଲ, ସେଟା ପାଇଁ ଅଭ୍ୟାସ କରିତେ ହେବ। କାହିଁକି ଆମେ ବୁଢ଼ା କାଳ ହେଇଗଲେ ଆପଣଙ୍କୁ ଏକ ଜାଗାରେ ଶୋଇକି ରହିବାକୁ ପଡ଼ିବ, ହଁ କି ନା, ଆଉ ସେତେବେଳେ ଯଦି ଅସ୍ଥିରତା ଆସିବ ଜପ ହେଇପାରିବନି, କିନ୍ତୁ ଏବେଠୁ ଯଦି ଅଭ୍ୟାସ ନ କରା ହୁଏ ତାହେଲେ ଗୋଟେ ଜାଗାରେ ବସିକି ରହିବାକୁ ପଡ଼ିବ, ସେତେବେଳେ ଆମେ ଚଞ୍ଚଳ ହେଇଯିବା। ସେଥିପାଇଁ ହରିନାମ ଏବେଠୁ ଆମକୁ ଅଭ୍ୟାସ କରିବାକୁ ପଡ଼ିବ, ତୁଳସୀକୁ ଦେଖିବେ, ଆଉ ଏଇ ଯେ ମାଳା ଟାଣୁଛନ୍ତି ସେ ଟାଣିବାଟା ବି ଯେମିତି ଆମେ ଯେ ସ୍ପିଡ଼ରେ କରୁଥିଲୁ, ଏ ସ୍ପିଡ଼ଟା ହେଉଛି 7.5 ମିନିଟରେ ଶେଷ ହେଇଯିବ ଗୋଟେ ମାଳା। ଆମକୁ ବ୍ୟସ୍ତ ହେବାକୁ ପଡ଼ିବନି ଯେ ନା ମୋତେ ଷୋଳମାଳା ଜପ ଶେଷ କରିବାକୁ ପଡ଼ିବ, ଏଇ ବ୍ୟସ୍ତତାରେ ଆମେ ଷ୍ଟାଣ୍ଡାର୍ଡ଼ ଜପ କରିପାରିବାନି, ନା ନା ମୁଁ ଶୀଘ୍ର ମୋତେ କରିବାକୁ ପଡ଼ିବ। ଅନେକ ଭକ୍ତ କ'ଣ କରନ୍ତି, 3 ମିନିଟର 2 ମିନିଟର ଜପ ଶେଷ, 45 ମିନିଟରେ ଷୋଳମାଳା ଶେଷ। ମୁଁ ଜଣେ ଭକ୍ତକୁ ପଚାରିଲି କେତେ କର, ନା 80 ମାଳା କରେ, ତ ମୋତେ ଶିଖ ଦେଖାଅ, ତ ଦେଖିଲି ହରେ ମାଳାଟା ରହିଛି, ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ, ମାଳାଟା ଖାଲି ଗଡ଼ି ଯାଉଛି, ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ହଁ ଅନେକ ସିନିୟର ଭକ୍ତ, ସେତେବେଳେ ମୁଁ ପଚାରିଲି ଆପଣ ମାଳାଟେ ବୋଇଲେ ନା ମୋତେ ଜାଣିତେ କହିଛନ୍ତି ନା ହରେ କୃଷ୍ଣ କହିବ ଦୀକ୍ଷା ହେଇଯାଇଛି ଜାଣିନାହାନ୍ତି ଏବେ ବି ଯେ ମାଳଟା କେମିତିକା ଟାଣିବାକୁ ପଡ଼ିବ ସେଥିପାଇଁ କାହିଁକି ଆମେ ଜାଣିଲେ ବି ଶୁଣିବା ଦରକାର ସେଦିନ କହୁଥିଲେ ଯେ ଆମେ ଜପମାଳାଟା କାଲି ଆଜି ସକାଳେ ଜଣେ ମାତାଜୀ କହିଲେ ଯେ ଜପମାଳାଟା ଆମେ କରୁଥିଲୁ କ'ଣ ଆମର ଶୁଣିବାଟା ଶ୍ରବଣଟା ଯଦି ଠିକ୍ ନ ହୁଏ ତାହେଲେ ଆମର ଭୁଲ ହେବ ସବୁକିଛି ତ ସେ ଶୁଣିଛନ୍ତି କ'ଣ ନା ଯେତେବେଳେ ଷ୍ଟାର୍ଟ କରିବ ଜପ ସବୁ ସମୟ ବଡ଼ରୁ ଷ୍ଟାର୍ଟ କରିବ ତାହେଲେ ଜପ ଶେଷ ହେଇଗଲା ଆବେଳେ ପୁଣି ବଡ଼ରୁ ସେଇଟା ବୁଝି ନେଇଛନ୍ତି ତାଙ୍କୁ କୁହା ହେଇନି ଯେ ତୁମେ ଜପ ଶେଷ କରିବ ଛୋଟରେ ଶେଷ ହେଇଗଲେ ପୁଣି ତୁମେ ଛୋଟରୁ ଆବେଳେ ବଡ଼କୁ ଆସିବ କିନ୍ତୁ ସେ ଶୁଣିଛନ୍ତି ଯେତେବେଳେ ତୁମେ ଷ୍ଟାର୍ଟ କରିବ ବଡ଼ରୁ ଷ୍ଟାର୍ଟ କରିବ ତ ସେଇ ଯେ ଶୁଣି ନେଇଛନ୍ତି ତାର ପରେ ଯେ ଆଉ ଖିଆଲ ରଖିନାହାନ୍ତି ପରେ ଦେଖାଣି ଆସିଛି ଛୋଟରୁ ବଡ଼ କରିବ କିନ୍ତୁ ସେଟା ଆଉ ତାଙ୍କର ଧାରଣା ନାହିଁ ବାହାରେ ଅନେକ ଭକ୍ତ ସେଇଦିନ ଧରା ପଡ଼ିଛନ୍ତି ବହୁ ଭକ୍ତ ସେମାନେ କହିଲେ ଆମେ ତ ସବୁ ଭୁଲ କରୁଥିଲୁ ତ ସେ ତ ଛୋଟରୁ ଆବେଳେ ବଡ଼ କରିବାକୁ ପଡ଼ିବ କିନ୍ତୁ ଅନେକ ଭକ୍ତ କରୁନଥିଲେ ତ ସେଇଥିପାଇଁ ଆମେ ସାଧୁସଙ୍ଗକୁ ଯାଉଛୁ ଏଇଥିପାଇଁ କିଛି ଶିକ୍ଷା ପାଇଁ ପରସ୍ପର ମଧ୍ୟରେ ତ ଏମିତି ବୁଝିବା ଉଚିତ ନା ନା ଏ କନିଷ୍ଠ ବ୍ରହ୍ମଚାରୀ ଦୁଇ ଦିନ ଆଗରୁ ଆସୁଛନ୍ତି ଏହା କ'ଣ ଶିକ୍ଷା ଦେବେ ଏରେ କ'ଣ ନା ଆମେ ସମସ୍ତେ ଶିଖୁଛୁ ଶିଖାଉଛୁ ନା ଶିଖୁଛୁ ସଙ୍ଗେ ସଙ୍ଗେ ଅନ୍ୟମାନେ ସେଟା ଦେଲେ ଆଲୋଚନା କରିବା ପରସ୍ପର ମଧ୍ୟ ଶିଖିବା ହଁ କି ନା ତ ମୋର ଯଦି ଭୁଲ ତ ଗୁରୁ ମହାରାଜ ଏଇଟା କହିଥିଲେ ଏଇଭଳିଆ ଜପ କରିବା ତ ଆମେ ଏଇଟା ଶିଖୁଛେ ମାନେ ପୁନରାବୃତ୍ତିକରଣ କରୁଛେ ବୁଝିପାରୁଛନ୍ତି ତ ଏଇ ଜପଟା ଫାଷ୍ଟ ଆମକୁ ଶୁଣିବାକୁ ପଡ଼ିବ ଆର ଅକ୍ଷର ଧ୍ୟାନ କରିବାକୁ ପଡ଼ିବ ଏବଂ ମାଳାଟା ଯେମିତି ମୋର ଠିକ୍ ଚାଲିଛି ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ 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 ହରେ ଏଇ ଯେ ଅକ୍ଷର ଶେଷ ହେଲା ତାପରେ ମୁଁ ଗୋଟେ ଟାଣିବି ଗୋଟେ ଗୋଟି ଟାଣିବି ଏରକମ ନୁହେଁ ପର୍ପର୍ ଟାଣିଯିବି ସେଟା ଯେମିତି ରୁହେ ଆଉ ମନୋନିବେଶଟା ଏ ଅକ୍ଷର ଧ୍ୟାନ ଦ୍ୱାରା ହେବ ଏକଦିନ ତାପରେ କୁହାହେଇଛି ଆମର ଆଗ୍ରହ ନାହିଁ କିନ୍ତୁ ଆଗ୍ରହ ନେଇକି ନିର୍ବନ୍ଧ କରିକିରି ଆମକୁ ଜପ କରିବାକୁ ପଡ଼ିବ ଆଗ୍ରହ ନେଇକି ନିର୍ବନ୍ଧ କରି ଏଠି କୁହାହେଇଛି ହରିନାମ ଗ୍ରହଣ ସ୍ୱୟଂ ଭଗବାନଙ୍କୁ ସାକ୍ଷାତ କରିବା ଦୁଇଟି ଏକି ଏକା ଜିନିଷ ଭଗବାନ ନାମ ଆଉ ଭଗବାନ ମଧ୍ୟ ପାର୍ଥକ୍ୟ ନାହିଁ ସେ ନାମେ ରୁଚି କମ୍ ଅଛି ଭଲ ଲାଗେ ନା ବସିଲେ ନିଦ ଆସେ ତବୁ ଆମେ ଯେହେତୁ ସଂକଳ୍ପ କରିବାକୁ ପଡ଼ିବ ବିଧି ପୂର୍ବକ ନିୟମ ଅନୁସାରେ ନା ନା ଆଗ୍ରହ ନେଇକିରି ମୋତେ ଜପ କରତେ ହେବ ଜୁର କରିକିରି ଭଲ ଲାଗୁନି ନା ନା ତାପରେ କରତେ ହେବ ଏବଂ କର୍ତ୍ତେ 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 ଏକଦିନ ହରିନାମ ପ୍ରତି ଆସକ୍ତି ବଢ଼ିବ ସେତେବେଳେ ନାମ ଅକ୍ଷର ଧ୍ୟାନରେ ଆସୁଛି ହରେ କୃଷ୍ଣ ଆଉ ମୁଁ ଶୁଇ ଅଛି ସେତେବେଳେ କ'ଣ ମୋର ନାମ ଆସୁଛି ଆଉ ଯେତେବେଳେ ମୁଁ ଝିଣ୍ଟ ଖାଉଛି ସେତେବେଳେ କ'ଣ ମୋର ହରେ କୃଷ୍ଣ ହେଉଛି ଝିଣ୍ଟ ଖାଇଲେ କ'ଣ ହୁଏ କ'ଣ କୁହନ୍ତି ଆପଣମାନେ ମା ଗୋ ବାପ ଗୋ ତାହେଲେ ଆମର ନାମ ଜପ ଠିକ୍ ହେଉନି ଆମେ ଯଦି ହରିନାମ ପ୍ରତି ଆସକ୍ତ ହୋଇଥାନ୍ତେ ତାହେଲେ ହରେ କୃଷ୍ଣ ଆସିଥାନ୍ତା ହଁ କି ନା ତାମାନେ ନିଜକୁ ନିଜେ ପରୀକ୍ଷା କରନ୍ତୁ ମୋ ତେତେ କେହି ଝିଣ୍ଟ ଖାଏ ବା ରାତ୍ରିବେଳା ଶୁଏ ହରେ କୃଷ୍ଣ କି ମଝିରେ ମଝିରେ ଆସେ ଝିଣ୍ଟ ଖାଇଲେ କି ଆସେ ତାହେଲେ ଆସୁନି ତାହେଲେ ଜାଣିବାକୁ ପଡ଼ିବ ମୋ ମଧ୍ୟରେ ହରିନାମ ଜପ ହେଉନି ତ ସେଥିପାଇଁ ଆମକୁ ପ୍ରଥମ ଶୁଣି ଶୁଣିକିରି ଆଗ୍ରହ ନେଇକିରି ତୁଳସୀ ସାମ୍ନାରେ ଅକ୍ଷରର ଧ୍ୟାନ କରିବାକୁ ପଡ଼ିବ ତାପରେ ଆପଣ ଆସ୍ତେ ଆସ୍ତେ ନିରପରାଧରେ ଶୁଦ୍ଧ କୃଷ୍ଣ ନାମ ପ୍ରେମ ଲାଭ କରିପାରିବେ କିନ୍ତୁ ଆଗେ ଆମକୁ ତ ଏରକମ କରିବାକୁ ପଡ଼ିବ ଆଉ ନିରପରାଧରେ କରିବାକୁ ପଡ଼ିବ ତ ହଠାତ୍ କରି ଆମେ ନିରପରାଧରେ କରିପାରୁନା ତ ଗୁରୁ ମହାରାଜ କହିଲେ ତୁମେ ଯଦି ପ୍ରତିଦିନ ନାମ ଅପରାଧ ପାଠ କରିବ ତାହେଲେ ତୁମେ ଶୁଣିବ ଆଉ ସେଟା ଲୋକକୁ ଶିଖେଇବ ଶୁଣାଇବ ତାହେଲେ ତୁମେ ଆସ୍ତେ ଆସ୍ତେ ନାମ ଅପରାଧରୁ ବି ମୁକ୍ତ ହେବ ସେଥିପାଇଁ ଭକ୍ତିମନ ଠାକୁର ଏକ ଜାଗାରେ କହୁଛନ୍ତି ଯଦି ଆମେ ନାମ ଅପରାଧ ସମ୍ବନ୍ଧରେ ଲୋକଙ୍କୁ ଜ୍ଞାତ ନ କରାଉ ସେଥିପାଇଁ ଆମ ଇସ୍କନରେ ପ୍ରତିଦିନ ନାମ ଅପରାଧ ଭକ୍ତମାନେ କୁହନ୍ତି କୁହନ୍ତି ନା ଯଦି କେହି ଜ୍ଞାତ ନ କରାଏ କହୁଛନ୍ତି ସେ ନିଜ ଆବାରରେ ଦୋଷରେ ଦୁଷ୍ଟ ହେଇଯିବ ଭକ୍ତିମନ ଠାକୁର ତ ସେଥିପାଇଁ ନାମ ଅପରାଧ ସମ୍ବନ୍ଧରେ ବି ମଝିରେ ମଝିରେ ଏଥିପାଇଁ ଆଲୋଚନା କରା ଉଚିତ ଭକ୍ତମାନଙ୍କ ମଧ୍ୟରେ ଆର୍ ପ୍ରତିଦିନ ମଙ୍ଗଳାରତୀ ପରେ ଯଦି ଶୁଣିବେ ଆର୍ ଝିଅ ପୁଅମାନଙ୍କୁ ଶୁଣେଇବେ ତାପରେ ନିଜେ ଭାବିବେ ମୁଁ କରୁଛି କି ଠିକ୍ ମୋର କି ନାମ ଅପରାଧ ହେଉଛି ଏଭଳିଆ ଚିନ୍ତା କରିବେ ତ ସେଥିପାଇଁ ପ୍ରଥମ କ'ଣ କରିବାକୁ ପଡ଼ିବ ନାମ ଜପ କରିବାକୁ ବସିବାକୁ ପଡ଼ିବ। କେଉଁଠି? ତୁଳସୀଙ୍କ ସାମ୍ନାରେ ଭକ୍ତମାନଙ୍କ ସହିତ। ଯଦି ଆମେ ମନ୍ଦିରକୁ ଆସିଥିବା ଭକ୍ତମାନଙ୍କ ସହିତ ବସିବା, ଆର୍ ଘରେ ରହିଲେ କ'ଣ କରିବେ? ପୁଅ ଝିଅ ସ୍ତ୍ରୀ ସମସ୍ତଙ୍କୁ ନେଇକି ତୁଳସୀଙ୍କ ସାମ୍ନାରେ ନେଇକି ବସିବେ। ସେଠି ଭକ୍ତି ମହାପ୍ରଭୁ ନିଜେ କରୁଥାନ୍ତି। ଏଇଠି ରହିଛି ତୁଳସୀ ସେବା ସମ୍ବନ୍ଧରେ, ଏଇଠି ରହିଛି ଦେଖିବେ। ତୁଳସୀରେ ଦେଖେନ୍ ଜପେନ ସଂଖ୍ୟା ନାମ, ଯଥାଏ ବୈଷ୍ୟନ ଜପ କରିବା, ଜପ କରିବା ପାଇଁ ମହାପ୍ରଭୁ ଯେତେବେଳେ ବସୁଥାନ୍ତି ସେତେବେଳେ ତୁଳସୀକି ରଖୁଥାନ୍ତି, ଆଉ ରଖିକି ତୁଳସୀକୁ ଦେଖିକିରି ଶୁଣି ଶୁଣିକି ଜପ କରୁଥାନ୍ତି। ଶାସ୍ତ୍ରରେ ଅଛି ମହାପ୍ରଭୁ ନିଜେ, ଅନେକ ଭକ୍ତମାନେ କୁହନ୍ତି ଇସ୍କନ ଭକ୍ତମାନେ ଅନେକ ଜୋରରେ ଜପ କରନ୍ତି କାହିଁକି, କିନ୍ତୁ ମହାପ୍ରଭୁ ନିଜେ ଗଣତି କରୁଥାନ୍ତି ଶୁଣି ଶୁଣିକିରି, କୀର୍ତ୍ତନ ଷ୍ଟାଇଲେ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ପ୍ରଭୁପାଦ ନିଜେ କରୁଛନ୍ତି, ଗୁରୁ ମହାରାଜ ନିଜେ କରନ୍ତି ଶୁଣି ଶୁଣିକିରି, ଜୋର ଜୋର କରିକିରି। ଆପଣମାନେ କେତେଜଣ ଶୁଣି ଶୁଣିକି ମାନେ କହି କହିକିରି କରନ୍ତି? ହାତ ଉଠାନ୍ତୁ ଦେଖି, ଷୋଳ ମାଳା ଏକଦମ ଶୁଣି ଶୁଣିକି କରନ୍ତି, ଖୁବ୍ କମ୍। ଆମେ ସମସ୍ତେ କହୁ ନା ନା ଆମେ ଷ୍ଟାଣ୍ଡାର୍ଡ଼ ଭକ୍ତ, ମନରେ ଆମେ କରିବା, ମନରେ କରିବେନି, ଜୋର ଜୋରରେ କରିବେ, ବୁଝିପାରୁଛନ୍ତି? ଠିକ୍ ଅଛି, ଏଇଟିକୁ ଷ୍ଟାଣ୍ଡାର୍ଡ଼ ଆଗେ ନିଅନ୍ତୁ ପ୍ରଥମ, ଏଇଟାକୁ ଆଗେ ଅଭ୍ୟାସ କରନ୍ତୁ। କିଏ ପ୍ରଶ୍ନ କରିଥିଲେ? ରାମ ବନମାଳୀ ପ୍ରଭୁ, ଆଉ କ'ଣ ପ୍ରଶ୍ନ ଅଛି? ଏଇଟା ବୁଝିପାରୁଛନ୍ତି ଏହି ହରିନାମ ସମ୍ବନ୍ଧରେ ସ୍ଥାନୀୟ ଭକ୍ତମାନେ କହିଲେ? ସ୍ଥାନୀୟ ଭକ୍ତମାନେ ଯେଉଁମାନେ ନାମଟ ଭକ୍ତ ବା ନୂଆ ଭକ୍ତ, କହୁଛନ୍ତି ଭକ୍ତ ଭକ୍ତ ମଧ୍ୟରେ ବିଦ୍ୱେଷ ଭାବ, ମୁଁ କହିସାରିଛି ସବୁ। ବିଦ୍ୱେଷ ଭାବଟା କ'ଣ ପାଇଁ ଆସୁଛି ଆଗେ ଦେଖ, କ'ଣ ପାଇଁ ଆସୁଛି? ନିଜକୁ ଶ୍ରେଷ୍ଠ ବୋଲି ଭାବିବା ପାଇଁ, ସେଥିପାଇଁ ବିଦ୍ୱେଷ ଭାବ ଆସୁଛି, ବୁଝିପାରୁଛ କି? ତ ମୋ ଅନ୍ୟ ପ୍ରତି ବିଦ୍ୱେଷ ଆସିବାର କାରଣ କ'ଣ? ଅସୁରମାନେ ଦେବତାମାନଙ୍କୁ ବିଦ୍ୱେଷ ପରାୟଣ ଥିଲେ, କ'ଣ ପାଇଁ? ଦେବତାମାନେ ସେମାନଙ୍କର ଐଶ୍ୱର୍ଯ୍ୟ ଥିଲା ବେଶୀ, ଅସୁରମାନେ ହେଉଛନ୍ତି ତାଙ୍କଠୁ ମୁଁ ବଡ଼ ହେବା, ଆମେ ତାଙ୍କଠୁ ମୋର ବେଶୀ ଐଶ୍ୱର୍ଯ୍ୟ ରହିବ। ପ୍ରଭୁପାଦ ଭାଗବତରେ ଗୋଟେ ତାତ୍ପର୍ଯ୍ୟରେ କହୁଛନ୍ତି ଏଇ ହିଂସା ବା ବିଦ୍ୱେଷ ଭାବ ଆସିବାର ମୂଳ କାରଣ ହେଉଛି ଅତିରିକ୍ତ ଇନ୍ଦ୍ରିୟ ସୁଖ ପ୍ରତି ଆସକ୍ତି, ପ୍ରଭୁପାଦ ତାତ୍ପର୍ଯ୍ୟରେ ଲେଖିଛନ୍ତି। ତ ଆମର ଭକ୍ତମାନଙ୍କର ଇନ୍ଦ୍ରିୟ ସୁଖ ପ୍ରତି ଆସକ୍ତି କ'ଣ? ପ୍ରତିଷ୍ଠା, ସେଟା ବି ଗୋଟେ ଇନ୍ଦ୍ରିୟ ସୁଖ, ଲାଭ ପୂଜା ପ୍ରତିଷ୍ଠାଟା ବି ଗୋଟେ ଇନ୍ଦ୍ରିୟ ସୁଖ, ମୁଁ ବଡ଼ ହେମି, ଏସବୁ ଇନ୍ଦ୍ରିୟ ସୁଖ। ସେଥିପାଇଁ ପ୍ରଭୁପାଦ ନିଜେ ତାତ୍ପର୍ଯ୍ୟରେ କହିଦେଇଛନ୍ତି ଅତିରିକ୍ତ ଇନ୍ଦ୍ରିୟ ସୁଖ ପ୍ରତି ଆସକ୍ତି ବ୍ୟକ୍ତିର ହିଁ ଅନ୍ୟର ପ୍ରତି ହିଂସା ହୁଏ। ତାହେଲେ ଆମକୁ କ'ଣ କରିବାକୁ ପଡ଼ିବ? ଇନ୍ଦ୍ରିୟ ସୁଖର ଆସକ୍ତିକୁ କମେଇବାକୁ ପଡ଼ିବ। କେମିତି କମେଇବେ? ଭକ୍ତି ଜିନିଷଟାକୁ ବଢ଼େଇବାକୁ ପଡ଼ିବ। ଗୀତାରେ କୃଷ୍ଣ କହୁଛନ୍ତି କ'ଣ? ବିଷୟା ବିନିବର୍ତ୍ତନ୍ତେ ନିରହାରସ୍ୟ ଦେହୀନ ରସବର୍ଜ୍ୟ ରସୁପ୍ୟସ୍ୟ ପରମ ଦୃଷ୍ଟ ନିବର୍ତ୍ତନ୍ତେ। ତ ନିମ୍ନ ଜିନିଷ ଯିବ, ଯେତେବେଳେ ଆମେ ଉଚ୍ଚ ଜିନିଷଟାକୁ ବଢ଼େଇବୁ, ତାହେଲେ ଆମର ଜାଣିବାକୁ ପଡ଼ିବ ମୋର ଭକ୍ତି ସେବା କୃଷ୍ଣ ସମ୍ବନ୍ଧୀୟ ଜିନିଷଟା ବଢ଼ୁନି ବା ହେଉନି, ସେଟା ବଢ଼ୁନି, ଏଇଟା ରହିଯାଇଛି, ସେଟା ବଢ଼ିଲେ ଏଇଟା କମିବ। ତ ଏଇଟା ତାର ପ୍ରମାଣ, ବୁଝିପାରୁଛନ୍ତି? ତ ଯାହା ମଧ୍ୟରେ ଏଇଟା ଅଛି ସେ ନିଜେ ନିଜେ ଭାବିକିରି ଚେଷ୍ଟା କରନ୍ତୁ, ନା ମୁଁ ଯଦି ଜାଣିପାରିଛି ମୋର ଅନ୍ୟ ପ୍ରତି ହିଂସା ହେଉଛି, ତାହେଲେ ଚେଷ୍ଟା କରନ୍ତୁ ତାହେଲେ ମୋର ଭକ୍ତି ବଢ଼ିନି, ତାହେଲେ ମୋତେ ଭକ୍ତିର ଜିନିଷଟାକୁ ବଢ଼ିବାକୁ ପଡ଼ିବ, ସେବା ବଢ଼ିବାକୁ ପଡ଼ିବ। ଭକ୍ତି ମାନେ ସେବା, କୃଷ୍ଣ ସେବାଟାକୁ ବଢ଼େଇବାକୁ ପଡ଼ିବ, ତାହେଲେ ଆସ୍ତେ ଆସ୍ତେ ଏଇ ଖରାପ ଜିନିଷଟା ଯିବ, ହିଂସାଟା ଯିବ, ନହେଲେ ଯିବନି। କେଉଁଠୁ ଆସୁଛି ସେଟା ଆଗେ ଜାଣିନିଅ। ଇନ୍ଦ୍ରିୟ ସୁଖ ତ ଆମେ କହୁଛେ ଇନ୍ଦ୍ରିୟ ସୁଖଟା ଖରାପ, କିନ୍ତୁ ଆମେ ରଖୁଛେ। ତ ଇନ୍ଦ୍ରିୟ ସୁଖ ବିଭିନ୍ନ ରକମ ରହିଛି, ଏକଟା ହେଉଛି ପ୍ରତିଷ୍ଠା, ବିଶେଷ କରି ଭକ୍ତ ଅନ୍ୟକୁ ଦେଖିପାରୁନି ମାନେ ସେ ପ୍ରତିଷ୍ଠା ଚାହେଁ। ସେଥିପାଇଁ ଆମେ ଏକଟା ଶିଖେଇଲୁ ପ୍ରାକ୍ଟିକାଲ, ଯେ ଅନ୍ୟକୁ ପ୍ରତିଷ୍ଠା ଦିଅ, ଆପେ ଆପେ ନିଜେ ପ୍ରତିଷ୍ଠିତ ହୋଇଯିବ, ବୁଝାଗଲା? ହରେ କୃଷ୍ଣ, ଧନ୍ୟବାଦ। ଆଉ କ'ଣ ପ୍ରଶ୍ନ? ବ୍ରହ୍ମଚାରୀ ପ୍ରଶ୍ନ ଅଲଗା ସମୟରେ। ପ୍ରଶ୍ନ ପଚାରନ୍ତି, ଆଗେ ଆମେ କହିଲୁ କ'ଣ ଯେ କେବଳ କୃଷ୍ଣ ଭକ୍ତି ଦେବାଦେବୀ ମନ୍ଦିରରେ ପ୍ରସାଦ, ସେଟା ପ୍ରସାଦ ହୁଏ ନା? ପ୍ରସାଦ ମାନେ କୃଷ୍ଣ ପ୍ରସାଦ, ଦେବତାମାନଙ୍କର ସେଟା ପ୍ରସାଦ ହୁଏ ନା? ଯଦି ଦେବତାମାନଙ୍କୁ ଭଗବାନଙ୍କର ପ୍ରସାଦ ଦେଇକିରି ସେଟା ଅଣା ହୁଏ, ତେବେ ସେଟା ମହାପ୍ରସାଦ, ଯେମିତି ପୁରୀରେ ଜଗନ୍ନାଥଙ୍କୁ ପ୍ରସାଦ ଲାଗେ, ଭୋଗ ଲାଗେ, ସେଟା ପ୍ରସାଦ ହୁଏ, ତାପରେ ବିମଳା ଦେବୀଙ୍କ ପାଖକୁ ଯାଏ, ତାପରେ ସେଟା ବାହାରେ ବିତରଣ ହେଉଛି, ସେଟା ଆମେ ଗ୍ରହଣ କରୁଛୁ କି ନାହିଁ? ହଁ କି ନା? ଠିକ୍ ସେଇଭଳିଆ ହରେ କୃଷ୍ଣ। ସେଟା ଆପଣ ମୁଁ କହିଲି ସେଟା ବୁଝିଲେ ହେଲା, ଆଉ ଏଇଟା ଅଲଗା କରିକି ପଚାରିବାର କୌଣସି କାରଣ ନାହିଁ। ଗୋଟିଏ ଜିନିଷରେ ବୁଝି ନେଇତେ ହେବ ଯେ ଭଗବାନଙ୍କ ନିବେଦିତ ପ୍ରସାଦ ଯଦି କୌଣସି ଦେବୀ ଗ୍ରହଣ କରୁଥିବେ, ସେଇ ଦେବୀ ପ୍ରସାଦଟା ମହାପ୍ରସାଦ। ଯେମିତି ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ପ୍ରଭୁପାଦ, ତାଙ୍କୁ ବିମଳା ପ୍ରସାଦ କୁହାହଉଛି ତାଙ୍କ ଆଗେ ନା, କାହିଁକି ନା ଜଗନ୍ନାଥଙ୍କର ପ୍ରସାଦ ବିମଳା ଦେବୀଙ୍କୁ ଦିଆହେଇଥିଲା, ଆର୍ ସେଇ ବିମଳା ଦେବୀଙ୍କର ପ୍ରସାଦ ନେଇକି ଅନ୍ନପ୍ରାସନ ହେଇଥିଲା। ସେ ଭକ୍ତ ଭକ୍ତିବିନୋଦ ଠାକୁର ଶୁଦ୍ଧ ଭକ୍ତ, ସେ ଗ୍ରହଣ କରିଛନ୍ତି କି ନାହିଁ? କି ତୁମେ ଅଖଣ୍ଡଳମଣି ପାଖକୁ ଗଲ, ସେଠି ଭଗବାନଙ୍କ ନିବେଦନ କରାହେବନି, କାହିଁକି ନା ଯେଉଁ ବ୍ରାହ୍ମଣମାନେ ନିବେଦନ କରୁଛନ୍ତି ସେମାନେ ନିଜେ ପ୍ରସାଦ ଖାଆନ୍ତିନି, ନିଜେ ଭଗବାନଙ୍କ ବିଷ୍ଣୁ ଭକ୍ତ ନୁହନ୍ତି। ଆଉ ସେମାନେ ଯଦି ଭଗବାନ ବିଷ୍ଣୁଙ୍କୁ ନିବେଦନ କରିକିରି କାହାକୁ ଦେବେ, ସେଟା ଯଦି ଖିଆ ହେଇଯାଇପାରେ, ଅସୁବିଧା କ'ଣ ଅଛି? ଗୁରୁ ମହାରାଜ ତ ଅନେକ ଜାଗାର କାହାରି ଦେବତା ଭକ୍ତି ଅଛି ଦେଖୁଛନ୍ତି, ସେ ଦେବଦେବୀ ପୂଜା କରୁଛି, କହିଲେ ତୁମେ ଭଗବାନଙ୍କୁ ନିବେଦନ କରିକି ପ୍ରସାଦ ମାଳା ଦେବକୁ ଦେବ, ତୁମେ ଘରେ ଯଦି ଆଗରୁ କରିକି ଆସୁଛନ୍ତି ତୁମେ ଛାଡ଼ିପାରିନ, ଆଉ ଆସ୍ତେ ଆସ୍ତେ ତାଙ୍କୁ ସମ୍ପତ୍ତି ଦିନ ପ୍ରସାଦ ଦିଅ, ବେଶ ଆର କ'ଣ ଅଛି? ତୁମର ଆଉ କ'ଣ କର୍ତ୍ତବ୍ୟ ଅଛି? କିନ୍ତୁ ତୁମେ ଯଦି କୃଷ୍ଣଙ୍କ ଉପରେ ପୂର୍ଣ୍ଣ ନିର୍ଭରଯୋଗ୍ୟ ହୋଇଯାଅ, ସେଟା ନ କଲେ ବି କିଛି ଅସୁବିଧା ନାହିଁ। ଯେତେବେଳେ କେହି ପ୍ରଥମ ଷ୍ଟେଜ୍ରେ ଅନେକ ସମୟ ଆସିପାରେ ନାହିଁ, କିନ୍ତୁ ଆମେ ଦୀକ୍ଷା ନେଇଛେ, ଦୀକ୍ଷା ନେବା ମାନେ କୃଷ୍ଣଙ୍କର ଭକ୍ତି କରିବା ପ୍ରୟୋଜନ। ଯେମାନେ ନୂଆ ଆସୁଛନ୍ତି ତାଙ୍କୁ ଏଇଭଳିଆ ଶିଖାଅ, ତୁମେ ଦେବଦେବୀ ପୂଜା କରୁଛ, ଠିକ୍ ଅଛି, ହରିନାମ କର, ଦେବତାମାନଙ୍କୁ ସମ୍ମାନ କର, କୃଷ୍ଣ ଭକ୍ତି ଚାହ, ହଁ ଦେବତା ଏଇ କୃଷ୍ଣଙ୍କର ପ୍ରସାଦ ଦେବତାମାନଙ୍କୁ ଦିଅ, ଏଇଟା କରି କରିକି ସେ ଯେତେବେଳେ ବୁଝିବ ନା କୃଷ୍ଣ ଭକ୍ତି କଲେ ଦେବତାମାନେ ଅଟୋମେଟିକ୍ ପାଉଛନ୍ତି, ମୋର ଆଉ ଅଲଗା କରିକି ସମୟ ନାହିଁ, ସେତେବେଳେ ସେ ବୁଝିବ, ସେ ଅଟୋମେଟିକ୍ ବୁଝିପାରୁଛନ୍ତି। ହରେ କୃଷ୍ଣ। ଅନ୍ୟ କୌଣସି ପ୍ରଶ୍ନ ମାତାଜୀ? ଲିଖିତ ଆକାରରେ ବିରାଟ ପ୍ରଶ୍ନ ଦେଖ, ପୂର୍ଣ୍ଣଚନ୍ଦ୍ର ପଢ଼। ଗୋଟେ ପ୍ରଶ୍ନ ସମସ୍ତଙ୍କର ଗୋଟେ ଗୋଟେ ନିଆ ହବ, କୁହ କ'ଣ ପ୍ରଶ୍ନ? ମାତାଜୀ ପ୍ରଶ୍ନ ପଚାରୁଛନ୍ତି, ନୂଆ ଲୋକଙ୍କୁ ଜପ କରିବାକୁ ଶିଖିବାକୁ ହେଲେ କ'ଣ କରିବାକୁ, କ'ଣ ପନ୍ଥା ଅବଲମ୍ବନ କରିବାକୁ ପଡ଼ିବ? ତ ପ୍ରଥମ ତାକୁ ଭଲ ପାଇବେ, ତାଙ୍କୁ ପ୍ରସାଦ ଦେବେ, ହଁ ନୂଆ ଲୋକ ପାଖକୁ ଗଲେ ପ୍ରଥମେ ତାଙ୍କୁ ଆଗେ ନେଇକିରି ପ୍ରସାଦ, ନିଜେ ଆଗେ ଦିନ ଭାବ ନେବେ, ଦିନ ଭାବ ମାନେ ହସ ମୁହଁରେ, ଯେ ଲୋକ ନୂଆ ଲୋକ ପାଖକୁ ଯିବେ ହସ ମୁହଁରେ ହାତ ଯୋଡ଼ କରିକିରି ମଥାଟାକୁ ନୋଇବେ, ହରେ କୃଷ୍ଣ ଆପଣ କେମିତି ଅଛନ୍ତି, ହଁ ଭଲ ଅଛନ୍ତି, ହଁ ମୁଁ ଇସ୍କନ ଭକ୍ତ, ମୋ ଘର ଏଇଠି, ହଁ ମୁଁ ଏଇ କାମ କରେ, ତ ଆପଣ ପାଖକୁ ଆସିଛି, ହଁ ଗୋଟେ ଯେ ଭିକ୍ଷାକୁ ଚାହିଁବେ ଆସିଛି, ଭିକ୍ଷା ନେବ, ହଁ ଆଗେ ତୁମେ ମଥା ନୋଇବ, ହସ ମୁହଁ ଯିବ, ତାପରେ କିଛି ପ୍ରସାଦ ବି ନେଇକି ରହିଥିବ, ତ ମୁଁ ତ ପ୍ରସାଦ ଖାଏ, ତ ଆପଣଙ୍କ ପାଇଁ କିଛି ପ୍ରସାଦ ନେଇକି ଆସିଛି, ପ୍ରସାଦ ନିଅନ୍ତୁ। ଅଟୋମେଟିକାଲି ଆପଣ ଯେତେବେଳେ ତାକୁ ଦେଖିକି ମଥା ନୋଇଛନ୍ତି, ହାତ ଯୋଡ଼ି କରିଛନ୍ତି, ସେତେବେଳେ ସେ ଲୋକଟା ଆପଣଙ୍କ ପ୍ରତି ଅଲରେଡ଼ି ଆପଣଙ୍କ ପ୍ରତି ସେ କ'ଣ ତାର ମନୋଭାବଟା କ'ଣ ହେଇଥିବ, ହଁ ଆକୃଷ୍ଟ ହେଇଥିବ, ସେ ଲୋକଟା ମୋତେ ଆସିକିରି ମାନେ ସେ ନିଜେ ତାକୁ ବଡ଼ ଭାବିବ, ହଁ ମୁଁ ଏତେ ବଡ଼, ମୋତେ ପ୍ରଣାମ କଲା ଆସିକିରି, ହଁ ସେଇଟା ହେଉଛି ଆମର ଭକ୍ତର ନୂଆ ଭକ୍ତକୁ ଆଣିବାର କାଇଦା। ପ୍ରଥମ ଯେତେବେଳେ ଆପଣ ପ୍ରସାଦ ଦେବେ, ଏ କଳିଯୁଗର ଯୁଗ ଧର୍ମ ମୁଁ ଜପ କରେ, ତ ଯୁଗ ଧର୍ମ ପାଳନ ପାଇଁ ଗୋଟେ ପନ୍ଥା ଅଛି, ଆପଣ କ'ଣ ଜାଣିଛନ୍ତି? ଆପଣ କ'ଣ ମାୟାପୁର ଯାଇଛନ୍ତି? ଆପଣ କ'ଣ ଭଦ୍ରକ ଇସ୍କନକୁ ଯାଇଛନ୍ତି? ତ ଆପଣ ଆସିବେ, ତ ମୁଁ ଗୋଟେ ଜିନିଷ ନେଇ ଆସିଛି ଆପଣଙ୍କ ଘରକୁ, ଗୋଟେ ଭିକ୍ଷା ଚାହିଁବି, ଦେବେ ସେଟା କ'ଣ ଭିକ୍ଷା? ନା ଏଇ କଳିଯୁଗର ଧର୍ମ, ହରେ କୃଷ୍ଣ କୁହନ୍ତୁ କୁହନ୍ତୁ, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। କେହି ଗ୍ରହଣ କରିବେ, କେହି ଗ୍ରହଣ କରିବେନି, ସେଥିପାଇଁ ନିରୁତ୍ସାହିତ ହେବେନି, ନ କଲେ ବି ତାକୁ ତ ଶୁଣେଇଛନ୍ତି, ପ୍ରସାଦ ଦେଇଛନ୍ତି, ସେ ପରେ ଏକଦିନ ନା ଏକଦିନ ଆପଣଙ୍କ କଥା ମନେ ରଖିବ, ସେଇ ମାତାଜୀଟା ଆସିଥିଲା, ହଁ ସେ କେତେ ନମ୍ର ଆର୍ ପ୍ରସାଦ ଦେଇକି ଯାଇଥିଲା, ଏରକମ ତା ମନରେ ସେଟା ରହିଯିବ, ଦାଗ ରହିଯିବ, କିଛି ଦିନ ପରେ ଆଉ ବେଳେ ତାର କୌଣସି ସାଧୁର ସଙ୍ଗ ହୋଇଯିବ, ଆପଣ ଭଳିଆ, କିନ୍ତୁ ସଙ୍ଗେ ସଙ୍ଗେ ସେ ଆସ୍ତେ 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 ଅନେକ ଲୋକ ସଙ୍ଗେ ନେବେ, ହଠାତ୍ ନେବେ, କେହି ଲୋକ ବହୁ ସମୟ ପରେ ନେବେ, ସେଇଟା ତାର ପୂର୍ବ ସ୍ୱୀକୃତି ରୂପରେ ହୁଏ, ଆଉ କିଛି କିଛି ଭକ୍ତମାନଙ୍କର କୃପା ରୂପରେ ବି ହୁଏ, ବୁଝିପାରୁଛନ୍ତି? ଆପଣ କୃପା କ'ଣ କଲେ ନା ପ୍ରସାଦ ଦେଇଛନ୍ତି, ତ ସେଥିପାଇଁ ଏକଦିନ ନା ଏକଦିନ ସିଏ ବି ଭକ୍ତ ହେଇଯିବ। ଏଇଟା ହେଉଛି ପ୍ରଥମ ପର୍ଯ୍ୟାୟରେ ଆମକୁ ପଦକ୍ଷେପ ନେବାକୁ ପଡ଼ିବ, ଠିକ୍ ଅଛି। ହରେ କୃଷ୍ଣ, ଏଇଟା ପ୍ରଚାରର ସିଷ୍ଟମ୍ ଶିଖାଣିଆ ହେଉଛି, ବିକାଳେ ଯେ ବସିବାକୁ ହେଉଛି ଏଇଟା ହେଉ ଶିଖି ନିଅନ୍ତୁ ଏବେ ବି। ଆଉ କ'ଣ ମାତାଜୀ କହିବେ? ମାତାଜୀ କହୁଛନ୍ତି ଆମେ ହରେ କୃଷ୍ଣ ବସନ୍ତୁ, ହରେ କୃଷ୍ଣ କହୁଛୁ, କାହିଁକି ରାଧେ କୃଷ୍ଣ ରାଧେ କୃଷ୍ଣ କହୁନୁ? ହଁ, ଏଇଟା କ'ଣ, ଆମେ ଚୈତନ୍ୟ ମହାପ୍ରଭୁଙ୍କର ଅନୁଗାମୀ। ଚୈତନ୍ୟ ମହାପ୍ରଭୁ କିଏ? ସ୍ୱୟଂ ରାଧାକୃଷ୍ଣ ମିଳିତ ତନୁ, ସ୍ୱୟଂ ଭଗବାନ। ତେଣୁ ଆମେ ଯଦି ସମସ୍ତେ ଚୈତନ୍ୟ ମହାପ୍ରଭୁ, ସେ ନିଜେ ଭଗବାନ, ନିଜେ ଶିକ୍ଷା ଦେଇତେ ଆସିଛନ୍ତି, ଆଉ ଚୈତନ୍ୟ ମହାପ୍ରଭୁ ଆସିକରି ଆମକୁ ଶିକ୍ଷା ଦେଇଛନ୍ତି, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ତେଣୁ ଆମେ ନୂଆ କାହିଁକି ନିଜେ ମତ ତିଆରି କରିବା, ଯଦିଓ ହରେ କୃଷ୍ଣ ରାଧେ କୃଷ୍ଣ ହିଁ, କିନ୍ତୁ ଆମେ ପ୍ରଥମେ ଏଇ ରାଧା ଶବ୍ଦଟା ଉଚ୍ଚାରଣ କରିବାର ଯୋଗ୍ୟ ନୁହଁ, କେବଳ ବ୍ରଜବାସୀମାନେ ଏଠାର ଯୋଗ୍ୟ, ବୁଝିପାରୁଛନ୍ତି? ସେଥିପାଇଁ ଏଇ ରାଧା ଶବ୍ଦଟା ଖୁବ୍ ଅନେକ ଉଚ୍ଚ ଶ୍ରେଷ୍ଠ, ଯଦିଓ ଏଇ ରାଧାଙ୍କର ନାମ ହରେ, ହରେ ମାନେ ହରା, ହରା ସମ୍ବୋଧନାର୍ଥେ ହରେ, ଆମେ ହରେ କୃଷ୍ଣ କହୁଛୁ, ସେଟା ବି ହରେ ରାଧା କୃଷ୍ଣ, କିନ୍ତୁ ଏଇ ହରେ କୃଷ୍ଣ ମହାପ୍ରଭୁ ଶିଖାଇ ଦେଇଯାଉଛନ୍ତି ନା ଏଇଟା ଏଇଭଳିଆ ଜପ କର। ଶାସ୍ତ୍ରରେ ଏଇ ହରେ କୃଷ୍ଣ କଥାଟା କୁହାହେଇଛି, ରାଧେ କୃଷ୍ଣ କୁହାହେଇନି, ସେଥିପାଇଁ ଆମକୁ ତାଙ୍କର ଅନୁସରଣ କରିବାକୁ ପଡ଼ିବ। ଆମେ କୃତ୍ରିମ ଉପାୟରେ ବା ମନଗଢ଼ାଣିଆ ନିଜେ ନୂଆ ତିଆରି କରିବାନି, ଯଦି ଆମେ ମହାପ୍ରଭୁଙ୍କୁ ମାନୁ, ଠିକ୍ ଅଛି। ରାଧେ କୃଷ୍ଣ କହିଲେ କୌଣସି ଅସୁବିଧା ନାହିଁ, କିନ୍ତୁ ମହାପ୍ରଭୁଙ୍କ ଶିକ୍ଷାକୁ ଆମେ ଗ୍ରହଣ କରିବାକୁ ପଡ଼ିବ, ସେଥିପାଇଁ ଆମେ ସମସ୍ତଙ୍କୁ ହରେ କୃଷ୍ଣ କହିକିରି ଶିକ୍ଷା ଦେବୁ, ବୁଝିପାରୁଛନ୍ତି? ହରେ କୃଷ୍ଣ। ଆଉ କାହାରି ପ୍ରଶ୍ନ ଅଛି? ଆଉ ମାତାଜୀ କ'ଣ ଲେଖିଥିଲେ ଆଉ ଗୋଟେ କୁହ। ମାତାଜୀ ପ୍ରଶ୍ନ ପଚାରନ୍ତି ଯେ ନାମହଟ ମାନେ କ'ଣ, କେମିତି ଆମେ ନାମହଟ କରିପାରିବା ଖୁବ୍ ସୁନ୍ଦର। ମାତାଜୀ କି ନୂଆ ନା କି ନାମହଟ ନାମ ଶୁଣିନାହାନ୍ତି ନା? କେଉଁଠି ନାମହଟ ଯୋଗଦାନ କରିନାହାନ୍ତି? କ'ଣ ଡାଇରେକ୍ଟ ମନ୍ଦିର ସହିତ ଯୁକ୍ତ? ଖୁବ୍ ଭଲ। ତ ନାମହଟ କ'ଣ ଆଉ କେମିତି ଆମେ ନାମହଟ ତିଆରି କରିବା, ଏଇଟା ସମସ୍ତେ ବି ଶୁଣିକି ରଖନ୍ତୁ, ଯେଉଁମାନେ ସେ କରୁଛନ୍ତି ତେବେ ବି ଶୁଣନ୍ତୁ, ଏବେ କରୁଥିଲେ ବନ୍ଦ ହେଇଯାଇଛି ଆବେଳେ କରନ୍ତୁ। ହଁ, ଗୁରୁ ମହାରାଜ ଖୁସି ହେବେ। ନାମ ହଟ ଶବ୍ଦର ଅର୍ଥ ହେଉଛି ନାମ ମାନେ ହରେ କୃଷ୍ଣ ମହାମନ୍ତ୍ର, ଭଗବାନଙ୍କର ନାମ। କଳିଯୁଗରେ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ଯେଉଁମାନେ ନୂଆ ଆସିଛନ୍ତି ସେମାନେ ଶୁଣିକି ବି ରଖନ୍ତୁ, ହୁଏତ ଆଗେ ଶୁଣିନଥିଲେ। ତ ଏଇଟା ହେଉଛି ଭଗବାନଙ୍କର ନାମ ହଟ, ହାର୍ଟ ସମ୍ବୋଧନାର୍ଥେ ହଟ। ହାର୍ଟ ମାନେ କ'ଣ? ହାର୍ଟ କ'ଣ ହୁଏ? ହାଟରେ କ'ଣ ହୁଏ? ହାଟରେ ଆଦାନ ପ୍ରଦାନ ହୁଏ, କିଣା ବିକା ହୁଏ, ସେଠି କୋଳାହଳ ହୁଏ। ହାଟରେ କ'ଣ କୋଳାହଳ ହୁଏ ନା? କୋଳାହଳ କାହିଁକି ହୁଏ ନା? ପରସ୍ପର ମଧ୍ୟରେ ଆଲୋଚନା ହୁଏ, କଥାବାର୍ତ୍ତା ହୁଏ, ଆଉ ସେଠି କ୍ରୟ ବିକ୍ରୟ ହୁଏ, ମାନେ ପଇସା ଦେଇକରି କେହି କିଣେ ଆର କେହି ବିକେ। ତ ନାମ ହଟ ମାନେ ସେଇଟା, ଯେଉଁ ଜାଗାରେ ଏ ନାମହଟ ପରିଚୟରେ ଲେଖା ଅଛି, ଗୁରୁ ମହାରାଜ ଗୋଟେ ଶବ୍ଦରେ ଲେଖିଛନ୍ତି ନାମହଟ କ'ଣ, ଆଠ ପାତାରେ ଲେଖା ଅଛି, ଶୁଦ୍ଧ ଚିନ୍ମୟ ପରେ ମୁଁ କହିଦେଉଛି, ସର୍ଟରେ ଯେଟା ମୁଁ କହୁଛି ସେଟା କହିମି, ଏଇଟା ବି ଶୁଣିକି ରଖନ୍ତୁ। ଶୁଦ୍ଧ ଚିନ୍ମୟ ପାରମାର୍ଥିକ ସଂସ୍କୃତି ଚର୍ଚ୍ଚାର ଉଦ୍ଦେଶ୍ୟରେ ଲୁପ୍ତ ମାନବତାର ପୁନଃ ଉଦ୍ଧାର ପାଇଁ ନିଃସ୍ୱାର୍ଥ ସେବାବ୍ରତ ସାଧନା ନିମିତ୍ତ ଏବଂ ମହୋତ୍ସବ ସହକାରେ ଶ୍ରୀକୃଷ୍ଣଙ୍କ ପବିତ୍ର ନାମର ମହିମା ପ୍ରଚାର ସଂକୀର୍ତ୍ତନରେ ଜାତି ଧର୍ମ ବର୍ଣ୍ଣ ଅଥବା ଯେକୌଣସି ଜଳଜାଗତିକ ପଦମର୍ଯ୍ୟାଦାର ପ୍ରତିବନ୍ଧକତା ବ୍ୟତିରେକେ ଗୋଟିଏ ସାଧାରଣ ଲକ୍ଷ୍ୟ ନେଇ ସମସ୍ତ ବିଶ୍ୱାସଯୋଗ୍ୟ ଜନଗଣଙ୍କ ଦ୍ୱାରା ସଂଘବଦ୍ଧ ଅପ୍ରାକୃତ ସମାବେଶ ହିଁ ନାମ ହଟ୍ଟ। ତମାନେ ଆପଣ ଚାରି ପାଞ୍ଚ ଜଣଙ୍କୁ ନେବେ, ସେଠି ସମାବେଶ କଲେ ସଂଘ, ସେଠି ବସିକିରି କ'ଣ କରିବେ? ଚାରି ପାଞ୍ଚ ଜଣ କିଏ ଏଠି କୁହାଗଲା ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ, ତାମାନେ କିଏ ଝିଅ କିଏ ପୁଅ ବା କିଏ କଣ୍ଡ୍ରା ନା କିଏ ବ୍ରାହ୍ମଣ ଏରକମ ବିଚାର ନୁହେଁ, କିଏ ଧନୀ ନା ଗରିବ ଏଇଟା ବିଚାର ନୁହେଁ, ନା ମଠ ସଙ୍ଗରେ ମାନେ ଯେମିତି ହାଟ କୁହାଗଲା କାହିଁକି ନା ହାଟରେ କଣ୍ଡ୍ରା ବ୍ରାହ୍ମଣ ଧନୀ ଗରିବ ଶିକ୍ଷିତ ଅଶିକ୍ଷିତ ଲୋକ ରୁହନ୍ତି, ସମସ୍ତ ପ୍ରକାର ଲୋକ ଅଛନ୍ତି ସେଠି। କ'ଣ ବିଚାର କରନ୍ତି ଆପଣ ଯେ ବ୍ରାହ୍ମଣ ଲୋକ ପାଖରୁ ମୁଁ କିଣିମି, ଜଣେ ସୁନା ଦୋକାନୀ ବସିଛି ମୁସଲିମ ଲୋକ, ଆପଣ କି ତା ପାଖରୁ ସୁନା ଆପଣଙ୍କର ଦରକାର ଝିଅର ବିବାହ ପାଇଁ ହାର, ତ ଦେଖୁଛନ୍ତି ସେଇ ଗାଁ ଏରିଆରେ କେବଳ ଜଣେ ମୁସଲମାନ ସୁନାର ଦୋକାନ କରି ବସିଛି, ତ ଆପଣ କହିବେ ଏ ମୁସଲମାନଟିଏ ତା ପାଖରୁ ମୁଁ ସୁନାର ହାର ନେବିନି, କୁହନ୍ତି କି ନା ଆପଣଙ୍କର ଦରକାର ନେବେ। ଠିକ୍ ସେଇଭଳିଆ ନାମଟ ସଂଘମାନେ ଏଇଭଳିଆ, ସେଠି କିଏ ହିନ୍ଦୁ କିଏ ମୁସଲମାନ କିଏ ଖ୍ରୀଷ୍ଟିଆନରେ ରହିଛି ସେଇଟା ବିଚାର ନୁହେଁ, କିଏ ଧନୀ କିଏ ଗରିବ କିଏ ଶିକ୍ଷିତ କିଏ ଅଶିକ୍ଷିତ କିଏ ମହିଳା ବା ପୁରୁଷ ପିଲା ବା ଯୁବକ ବା ବୃଦ୍ଧ ଏଇ ବିଚାର ହେବନି ସେଇ ଗ୍ରୁପରେ ସେଇ ସଙ୍ଘବଦ୍ଧରେ, ମାନେ ଯେଇଟି ଏକସାଥରେ ବସିବେ ଏକଟା ସଙ୍ଘବଦ୍ଧ ଭାବ, ତ ସେଠି କ'ଣ ଆଦାନ ପ୍ରଦାନ ହେବ ନା ଶୁଦ୍ଧ ଚିନିମୟ ନାମ କୀର୍ତ୍ତନ ସାଂସ୍କୃତିକ ଚର୍ଚ୍ଚା ହେବ, ମାନେ ସେଠି ନୃତ୍ୟ ହେବ, ସାଂସ୍କୃତିକ ଅନୁଷ୍ଠାନ କ'ଣ ହୁଏ ନୃତ୍ୟ, ତ ସେଇଠି ନୃତ୍ୟ ହେବ ପରସ୍ପର ମଧ୍ୟରେ ହାତ ଧରା ଧରିକରି ନାଚିବେ, ତ ମାନେ ଏଇଭଳିଆ ଆଦାନ ପ୍ରଦାନ, ତମେ ପରସ୍ପର ଧରିକି ଆମେ ନାଚିଲେ କ'ଣ ହେବ ବନ୍ଧୁତ୍ୱ ବଢ଼ିବ, ପରିଚୟ ନାହିଁ କିନ୍ତୁ ଆମର ନାଚିଲେ ବନ୍ଧୁତ୍ୱ ବଢ଼ିଲା, ଏବଂ ଏକସାଥରେ ହାତ ତାଳି ଦେଇ କୀର୍ତ୍ତନ କଲେ ପ୍ରସାଦ ଖାଇଲେ ବସିକି ଏକସାଥର କେହି ବିଚାର ନାହିଁ, ମୁସଲମାନ ଲୋକ ପାଖରେ ମୁଁ ବସିବିନି, ତ ଏଇ ନାମ ହଟରେ ଏଇଭଳିଆ ନୁହେଁ, ସେଠି ପାଖରେ ବସିକିରି ହଁ ସେଠି ଯେଉଁମାନେ ଅର୍ଗାନାଇଜର ସେମାନେ ପ୍ରସାଦ ଦେଉଛନ୍ତି ଆମେ ବସିକିରି ପ୍ରସାଦ ଖାଇବା, ହଁ ସେଥିପାଇଁ ଏଇ ଶୁଦ୍ଧ ସାଂସ୍କୃତିକ ଅନୁଷ୍ଠାନ, କେତେବେଳେ କେତେବେଳେ ନାଟକ ବି ହେବ, ଏଠି ଯେମାନେ ଏକଟା ଛୋଟ ନାଟକ ହେଇଗଲା, ହଁ ସେମାନେ ନାଟକ ବି କରିବେ କୃଷ୍ଣ ଲୀଳା ଉପରେ କରିବେ, ତ ଏଭଳିଆ ଭଗବାନଙ୍କର ନାମ କୀର୍ତ୍ତନ ମହିମା ଗୁଡ଼ିକ ପ୍ରଚାର ଯେ ଗ୍ରୁପରେ ହେବ ଯେଠି ସଙ୍ଗବଦ୍ଧ ଭାବରେ ହେବ, ତ ସେଇଟା ହେଉଛି ନାମ ହାଟ, ସେଠି କ୍ରୟ ବିକ୍ରୟ ହେଉଛି ନା ମାନେ ଆମେ ହାଟ ମାନେ କିଣା ବିଚା ହେଉଛି, ଏଇଠିର ନାମ କ୍ରୟ କରିବାର ମୂଲ୍ୟ ହେଉଛି କ'ଣ ଶ୍ରଦ୍ଧା, ଶ୍ରଦ୍ଧା ମାନେ ବିଶ୍ୱାସ, କୃଷ୍ଣ ଭକ୍ତି କଲେ ସର୍ବକର୍ମ କୃତ ହେଇଯିବ ବୁଝିପାରୁଛନ୍ତି, ତ ସେ ଶ୍ରଦ୍ଧା ଦରକାର, ହଁ ତା ଏଇ ଶ୍ରଦ୍ଧାର ବି ତାରତମ୍ୟ ରହିଛି, କ'ଣ ଯେମିତି ଚାରଣା ଅଛି ଆଠଣା ଅଛି ବାରଣା ଅଛି ଏକ ଟଙ୍କା ଅଛି ସୁନାର ଏକ ଟଙ୍କା ଅଛି ରୂପାର ଏକ ଟଙ୍କା ଅଛି, ତ ସେଭଳି ଆପଣଙ୍କର ନାମ ଗ୍ରହଣ କରିବାର ଗ୍ରହିତାର ନାମ ଗ୍ରହଣ କରିବାର ଅଧିକାର ଅନୁସାରେ ଆପଣଙ୍କ ଶ୍ରଦ୍ଧା ଅନୁସାରେ ଏଇଟା ବଢ଼ିବ, ଆପଣ ଯେତେ ଆଗ୍ରହ ବଢ଼ିବେ ଆସ୍ତେ ଆସ୍ତେ ଆପଣଙ୍କର ସେ ଶ୍ରଦ୍ଧାଟା ଆଠଣାକୁ ଯିବ ବାରଣାକୁ ଯିବ ଏକ ଟଙ୍କାକୁ ଯିବ, ତାପରେ ରୌପ୍ୟ ହେବ ରୂପାର ଟଙ୍କା ହେବ, ତାପରେ ସୁନାର ଟଙ୍କା ହେବ, ତାପରେ ମୋହର ହେଇଯିବ, ମାନେ ଏରକମ ଆସ୍ତେ ଆସ୍ତେ ଏଇ କ'ଣ ନା ଏଇ ଯେ ପ୍ରେମମୟ ହଁ ସେ ରସଯୁକ୍ତ ପ୍ରେମମୟ ନାମ କୃଷ୍ଣଙ୍କୁ ସବୁ ସମୟ କେବଳ ତାଙ୍କର ସୁଖ ପାଇଁ ଚେଷ୍ଟା ଏ ନାମରୁ ସେତେବେଳେ ଆମେ ପାଇବା, ତ ସେଇଟା ଏଇଥିପାଇଁ ନାମ ହଟର ଏଇ ଜିନିଷ ଗୁଡ଼ିକ ରହିଛି, କିନ୍ତୁ ଆମେ ତ ଶ୍ରଦ୍ଧା ପ୍ରଥମେ ଆଣିବା ଦରକାର ବୁଝିପାରୁଛନ୍ତି, ଠିକ୍ ଅଛି ନାମ ହଟର କ'ଣ ବୁଝିପାରୁଛନ୍ତି, ଆର କେମିତି କରିବେ ନା ଚାରି ପାଞ୍ଚ ଜଣ ଶ୍ରଦ୍ଧାବାନ ଲୋକକୁ ନେଇକିରି ବସିବେ, ଚାରି ପାଞ୍ଚ ଜଣ ଆପଣ ଗାଁରେ ଦେଖିଲେ ଏମାନେ କୃଷ୍ଣଙ୍କୁ ମାନନ୍ତି ଜଗନ୍ନାଥଙ୍କୁ ମାନନ୍ତି, ଆଶା ଚାଲ ଆମେ ଗୋଟେ ଦିନ ହଁ ଏକ ଘଣ୍ଟା ବସିବା, ସେଠି ଆମେ ଗୀତାରୁ ଶୁଣିବା ହାତ ତାଳି ଦେଇକି ହରିନାମ କରିବା ବତାସା ବା ଫଳମୂଳ ଭୋଗ ଲଗେଇ ବିତରଣ କରିବା, ଆପଣଙ୍କ ଘରେ ଦିନ ହେଲା ଆଉ ପର ପରିବାର ଯେ ପରିବାର ଆପଣଙ୍କ ସଙ୍ଗରେ ମିଶୁଛନ୍ତି ତାଙ୍କ କାଲି ଆଗାମୀ ସପ୍ତାହରେ ତୁମ ପରିବାରରେ ହେବ ଆମେ ଯିବୁ, ତା'ପର ସପ୍ତାହରେ ତୁମ ପରିବାରରେ ହେବ, ଏରକମ କରି ରୋଟେସନ୍ ୱାଇ ଅଥବା କୌଣସି ଦୁର୍ଗା ମଣ୍ଡପ ବା କାଳୀ ମଣ୍ଡପ ବା ବିଷ୍ଣୁ ମନ୍ଦିର ରହିଥିବ ଗାଁରେ ବା ଭାଗବତ ଟୁଙ୍ଗି ରହିଥିବ ସେଇ ଟୁଙ୍ଗିରେ ବସିକିରି ଏକ ଘଣ୍ଟା ବସିକିରି କୀର୍ତ୍ତନ କରିପାରିବେ, ସମସ୍ତଙ୍କୁ ଡାକିକିରି କରିବେ ଏଇଟା ଆରମ୍ଭ, ଆଉ ଆମର ମନ୍ଦିର ଭକ୍ତମାନଙ୍କ ସହିତ ଯୋଗାଯୋଗ କରିବେ ସେମାନେ ଯାଇକି ଆପଣଙ୍କୁ ଗାଇଡ଼ କରିବେ, ବା ସ୍ଥାନୀୟ ନାମଟ ଭକ୍ତମାନେ ଅଛନ୍ତି ତାଙ୍କ ସହିତ ମିଶିବେ ସେମାନେ ଆପଣଙ୍କୁ ଗାଇଡ଼ କରିବେ, ଠିକ୍ ଅଛି ହରେ କୃଷ୍ଣ ବୁଝିପାରୁଛନ୍ତି, ତ ଯେଉଁମାନେ କରିବାକୁ ଚାହାନ୍ତି ନୂଆ ଜାଗାରେ ଆପଣଙ୍କ ଗାଁରେ ସାଧୁସଙ୍ଗର ଆସର ଏ ନାମଟ ଜିନିଷ ସେଟା ଆପଣମାନେ ଏଇଭଳିଆ କରିବେ, ଆଉ ସ୍ଥାନୀୟ ନାମଟ ଭକ୍ତ ବା ମନ୍ଦିର ଭଦ୍ରକ ଇସ୍କନ ଭକ୍ତମାନଙ୍କୁ ଡାକିବେ ସେମାନେ ଆପଣମାନଙ୍କୁ ଯାଇକି ଶିଖେଇବେ, ଆର ଆପଣ ଶିଖିକିରି ନୂଆ ନୂଆ ଲୋକଙ୍କୁ ପ୍ରଚାର କରିକିରି ସଂଘ ଗ୍ରୁପ ବଢ଼େଇବେ, ଯେତେବେଳେ ଆପଣଙ୍କ ଗ୍ରୁପରେ 20 ଜଣ ହେଇଗଲା ଭାଙ୍ଗି ଦେଇକିରି 2 ଗ୍ରୁପ କରିଦେବେ, କାହିଁକିନା କେହି ହୁଏ ତ 3-4 କିଲୋମିଟର ଦୂରରୁ ଆସୁଥିଲେ ତୁମ ଗାଁରେ ଏଥର ତୁମେ ପାଞ୍ଚ ଜଣ ଆସିବାକୁ ପଡ଼ିବନି, ତୁମ ଗାଁରେ କର, ଆମେ ସେଠିକି, ସେଠି ଯେତେବେଳେ ନୂଆ ନୂଆ ଲୋକ ଆସିବେ ସେଠିଆ ବେଳେ ବଡ଼କ ହେଇଗଲା ସେଠି ଭାଙ୍ଗି, ଓ ତୁମେ ସେଇ ଗାଁରୁ ଆସିଥିଲ, ତୁମ ଗାଁରେ ଆଉ ଗୋଟେ କର, ଆମେ ଯିବୁ। ତ ଏଇଭଳିଆ ଶିଖେଇ ଶିଖେଇକିରି ସବୁ ଗ୍ରୁପ୍ ଗୁଡ଼ିକ ଆସ୍ତେ ଆସ୍ତେ ପ୍ରତିଟା ଗାଁରେ ଯେମିତି ନାମଟୁ ସଙ୍ଗ ହୁଏ ତାହେଲେ ମହାପ୍ରଭୁ ଖୁସି ହେବେ। ଠିକ ଅଛି, ଆଉ କାହାରି ପ୍ରଶ୍ନ ଅଛି? କୀର୍ତ୍ତନ ହେବ ଏବେ। ଆମର ଶିକ୍ଷା ଦିଆଯାଇଛି ଜନନିବାସ ପ୍ରଭୁ ହେଡ଼ ପୂଜାରୀ ପ୍ରଭୁପାଦଙ୍କ ଶିଷ୍ୟ ନାମଟ ମେଳାରେ ଅନେକ ବାର ଶିକ୍ଷା ଦିଆଯାଇଛି ଯେ ତୁଳସୀ ପତ୍ର ବିଷ୍ଣୁ ତତ୍ତ୍ୱରେ ଦେବେ, କୌଣସି ଗୁରୁଙ୍କ ଚରଣରେ ଦେବେନି। ତ ତୁଳସୀ ଗଛରେ ଯେମିତି ଅଛି ଏଇଭଳିଆ ତାର ପତ୍ରଟା ଛିଡ଼ୁଛନ୍ତି ଯେଭଳିଆ ଗଛ ପତ୍ରରେ ଅଛି, ତଳେ ଚନ୍ଦନ ଗନ୍ଧ ଲଗେଇବେ ଆର୍ ସେ ପତ୍ରଟା ତୁଳସୀ କୃଷ୍ଣଙ୍କ ଚରଣରେ ରଖିବେ। କ'ଣ ପାଇଁ ନା ତୁଳସୀ ସେଠି କୃଷ୍ଣଙ୍କ ପାଦରେ ଅଛନ୍ତି ସବୁ ସମୟ, ସେଇଟା ସ୍ମରଣ କରିବା ପାଇଁ, ବୁଝିପାରୁଛନ୍ତି? ଏଇଟା ଜନନିବାସ ପ୍ରଭୁ ଶିଖିଛନ୍ତି, ଆଉ କିଏ ଯଦି ନୂଆ ଶିଖୁଥିବେ ସେଇଟା ତାଙ୍କର ନିଜର ମତ ହେଇଥିବ। ସେଥିପାଇଁ ଆପଣ ଜନନିବାସ ପ୍ରଭୁ ହେଡ଼ ପୂଜାରୀ ପ୍ରଭୁପାଦ ଶିଷ୍ୟ ସେ ଯେଟା ଶିଖିଛନ୍ତି ସେଇଟା ଗ୍ରହଣ କରିବେ, ନୂଆ ଯେଉଁମାନେ କରୁଛନ୍ତି ତାଙ୍କୁ କୁହନ୍ତୁ ଏଇଟା ଠିକ୍ ନାହିଁ। ନାମଟ ପରିଚୟଟା ପଢ଼ିବେ, କ୍ଲିଅର ଲେଖା ଅଛି। ଯେମାନେ କହୁଛନ୍ତି ସେମାନଙ୍କ ସହିତ ସିନିୟର ଭକ୍ତମାନଙ୍କ ସହିତ ମିଶିଦେବେ, କିଏ ତ ଭୁଲ ଶୁଣିଥିବେ। ଯେମିତି ମୁଁ କହିଲି ନା ଯେ ଜପମାଳା ଶିକ୍ଷା ଦିଆହେଉଛି ଯେ ପ୍ରଥମରୁ ତୁମେ ଜପ କରିବ, ଯେତେବେଳେ ଆରମ୍ଭ କରିବ ବଡ଼ରୁ କରିବ, ଆଉ ତାପରେ ଶେଷ ହେଲେ ଛୁଟିରୁ କରିବ। ଆମେ ପ୍ରଥମଟା ଶୁଣିନେଇଛେ, ତାପରେ ଆର ଦ୍ୱିତୀୟଟା ଶୁଣିନେ, ସେଇ ଯେ ଅଭ୍ୟାସଟା ରହିଯାଇଛି, କିନ୍ତୁ କ'ଣ କେମିତି ଦେଖା ହେଇଥିଲା ଶୁଣିନୁ। ଶ୍ରବଣଟା ଠିକ୍ କରିବାକୁ ପଡ଼ିବ ଆଉ ଦେଖିବାକୁ ପଡ଼ିବ। ସେଥିପାଇଁ ପ୍ରାକ୍ଟିକାଲ ଆଉ ବେଳେ ପୁଣି ଭଦ୍ରକ ମନ୍ଦିରରେ ପୂର୍ଣ୍ଣଚନ୍ଦ୍ର ପ୍ରଭୁକୁ ମୁଁ କହିବି ଯେ ପୂଜା ସମ୍ବନ୍ଧରେ ଏଠି ଶିଖେଇବେ, ତାହେଲେ ଆପଣମାନଙ୍କର ଭୁଲ ଧାରଣା ଯେଉଁମାନେ ନୂଆ ଶିଖୁଛନ୍ତି ସେମାନେ ବି ଭୁଲ କଟିଯିବ, ଯେଉଁମାନେ ନୂଆ ଶିଖୁଛନ୍ତି ସେମାନେ ଶିଖୁନାହାନ୍ତି, ପୁରୁଣା ଭକ୍ତମାନେ ମନରେ କରିଦେଉଛନ୍ତି, ବୁଝିପାରୁଛନ୍ତି? ପୂଜାରୀ କୋର୍ସ କେମାନେ କରିବେ, ସେମାନେ ଆସିକି ଶିଖିବେ ଆଉ କେହି କରିବେ, ଆର୍ ଭୁଲ ଶିଖିବେ। ଭୁବନାନନ୍ଦ ପ୍ରଭୁ ନା ଭୂପତି, ଦୀକ୍ଷା ନାମ କ'ଣ? ଭୂପତି, କେବଳ ଭୂପତି, ଭୂପତି ଦାସ ଅଧିକାରୀ ପ୍ରଭୁ। ଆଉ ଗୋଟେ ଜିନିଷ ମୁଁ କହିବି, ଆମେ ସମସ୍ତ ଭକ୍ତଙ୍କର ଦୀକ୍ଷା ନାମ ଯେମିତି ଉଚ୍ଚାରଣ କରୁ, ଯେମିତି କର୍ମୀ ନାମ ଉଚ୍ଚାରଣ ନ କରୁ, ସେଇଟା ନିଜେ କରିବେ ଅନ୍ୟକୁ ଶିଖେଇବେ। ଏ ଛୋଟ ଛୋଟ ଜିନିଷରେ ବି ଭୁଲ ହୁଏ। ହଁ, ଗୁରୁମାସ କହୁଛନ୍ତି ପ୍ରତ୍ୟେକ ଭକ୍ତ ଦୀକ୍ଷା ନାମ ଉଚ୍ଚାରଣ କରିବେ, ତାହେଲେ ଏଇଟା ଦ୍ୱାରା ଶକ୍ତି ପାଇବେ। ଆମେ ସମସ୍ତେ ଖାଲି ଭୁବନାନନ୍ଦ ପ୍ରଭୁ ଏଇଟା ମନେ ହେଉଛି ଦୀକ୍ଷା ନାମ ଭଳିଆ, କିନ୍ତୁ ତାଙ୍କ ଦୀକ୍ଷା ନାମ ହେଉଛି ଭୂପତି ଦାସ ଅଧିକାରୀ। ତ ଭୂପତି ପ୍ରଭୁ, ମୁଁ ତାଙ୍କର ଦାସ। ଗୀତା ବୁଝିଲା? ବୁଝିବାକୁ ପଡ଼ିବ, ଶୁଣନ୍ତୁ, ଯଦି କେହି ବୁଝିପାରିଛି ମାନେ ସେ ଅନ୍ୟକୁ ଗୀତା ଦେଉଛି ମାନେ ସେ ବୁଝିଛି, କିନ୍ତୁ ସେ ଯେହେତୁ ମୁସଲମାନ ସମାଜରେ ରହୁଛି, ମୁସଲମାନ ମାନେ ଦେଖିବେ ସେ ତ ଭିତରେ କରୁଥିବ, ଆପଣ ସାମ୍ନାକୁ ପ୍ରଥମେ ଆସୁନି, କିନ୍ତୁ ମଝିରେ ମଝିରେ ତାକୁ ପ୍ରସାଦ ଦେବେ, ମଝିରେ ମଝିରେ ଆସିବାକୁ କହିବେ, ଆସି ଆସିକିରି ଆପଣ ଇରାକ ଇରାନରେ କେତେ ମୁସଲମାନ ତିଲକମାଳା ପିନ୍ଧିକି ରହୁଛନ୍ତି, କିଛି କିଛି ଜାଗାରେ ଗୋପନରେ ଅଣ୍ଡରଗ୍ରାଉଣ୍ଡ ରହିଛି। ସେମାନେ ପ୍ରକାଶ କରନ୍ତିନି, କିନ୍ତୁ ଆମେ ଭକ୍ତମାନେ ଜାଣନ୍ତି। ତ ସେ ହୁଏତ ଅଣ୍ଡରଗ୍ରାଉଣ୍ଡରେ ରଖୁଥିବେ, ପ୍ରକାଶରେ ଆସୁନଥିବେ। ଯଦି ତାଙ୍କୁ ଗୀତା ଭଲ ଲାଗିଥିବ, ଆପଣ ଗୋପନରେ ତାଙ୍କ ସହିତ ଆଦାନ ପ୍ରଦାନ କରିବେ। ତାଙ୍କୁ କହିବେ, ଆପଣ ଜାଣିଛନ୍ତି ଜଣେ କଲିକତାର ଜଣେ ଡକ୍ଟରେଟ୍ କରିଛନ୍ତି ଏ ଜଗନ୍ନାଥ ସଂସ୍କୃତି ଉପରେ ମୁସଲିମ, ହଁ, ସେ ତାଙ୍କ ଘରକୁ ଗଲେ ଆପଣ ଜାଣିବେ ସେ ପ୍ରସାଦ ଖାଆନ୍ତି, ତାଙ୍କ ଘରେ ଜଗନ୍ନାଥ ଅଛନ୍ତି। ସେଟା ଗୋପନରେ ସେ ପୂଜା କରନ୍ତି ଘରେ, କିନ୍ତୁ ମାଛ ମାଂସ ଖାଆନ୍ତି, ହରିନାମ ଜପ କରନ୍ତି। ତ ଆମେ ହଠାତ୍ କରିକି ତାଙ୍କୁ ଇନଭାଇଟ୍ କରନ୍ତୁ, ସେ ଯଦି ଆସନ୍ତି ଭଲ, କିନ୍ତୁ ମୁସଲମାନ ମାନେ ତାଙ୍କର କଠୋରପନ୍ଥୀ ଅନେକ ଅଛନ୍ତି, ତାଙ୍କୁ ଗଳା କାଟିଦେବେ। ତ ସେଥିପାଇଁ ତାଙ୍କୁ ଆସ୍ତେ ଆସ୍ତେ ତାଙ୍କୁ ଏମିତି ଭାବରେ ନେବେ, ସେ ଯେମିତି କରନ୍ତୁ ଆସ୍ତେ ଆସ୍ତେ ସ୍ପ୍ରେଡ୍ ହେବ। ଯେମିତି ରାଷିଆ, ଇରାକ, ଇରାନରେ ଏବେ ଆମର ଇସ୍କନ ଭକ୍ତ ଅଛନ୍ତି, ମୁସଲିମ ଖ୍ରୀଷ୍ଟିଆନ କେମିତି, ବହୁ ଖ୍ରୀଷ୍ଟିଆନ ମାନେ କେମିତି କରୁଛନ୍ତି। ତ ସେଥିପାଇଁ ତାକୁ ଆଗେ ଭଲ କରିକିରି ଗ୍ରହଣ କରିବା ଦରକାର। ସେ ଯଦି ଗୀତାକୁ ମାନିକିରି ପ୍ରସାଦ ଖାଏ ଭଲ, ତ ଅସୁବିଧା ନାହିଁ। ସେ ଏଇ ଜୀବନରେ ପରିପୂର୍ଣ୍ଣ ହେବା ଦ୍ୱାରା ନାଁ ବି କରିପାରେ, କିନ୍ତୁ ପ୍ରସାଦ ଖାଉଛି, ଗୀତାକୁ ମାନୁଛି, କୃଷ୍ଣ ତାକୁ ବୈଷ୍ଣବ ପରିବାରରେ ଜନ୍ମ ଦେବେ, କିଛି ଅସୁବିଧା ନାହିଁ। ତାର ଠିକ ଅଛି, ସେଟା ହଁ, ସେଥିପାଇଁ ଆପଣଙ୍କୁ ଏତେ ଚେଷ୍ଟା କରିବାକୁ ପଡ଼ିବନି। ତାକୁ ଚେଷ୍ଟା କରନ୍ତୁ ଗୀତା ଭାଗବତ ପଢ଼େଇକି ହରିନାମ କରୁ ଘରେ କରୁ, ତାପରେ ଆସ୍ତେ ଆସ୍ତେ ଯେତେବେଳେ ଭିନ୍ନ ଭିନ୍ନ ଘରେ ଗୋପନରେ ପଶି ପଶିକି ଭିନ୍ନ ଭିନ୍ନ ଘରେ 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 ଦେଖାଗଲେ ସବୁ ମୁସଲମାନ ମାନେ ସେଇ ଗାଁରେ ହେଇଛନ୍ତି। ତାପରେ ପ୍ରାଷ୍ଟ ହେଇଯିବ ଏକଦିନ ସବୁ ହରେ କୃଷ୍ଣ, ରାଷିଆଟା ଯେମିତି ହେଲା ସେରକମ ହବ, କିନ୍ତୁ ପ୍ରକାଶରେ ଫାର୍ଷ୍ଟ ଷ୍ଟେପ୍ରେ କରିବେନି, କିଛି ପ୍ରୋବ୍ଲେମ ରହିଛି। ସେଥିପାଇଁ ସ୍ଥାନ, କାଳ, ପାତ୍ର ବିଶେଷରେ ପ୍ରଚାର କରିବା ପାଇଁ ଚେଷ୍ଟା କରିବେ। ଠିକ ଅଛି, ଧନ୍ୟବାଦ। ହରେ କୃଷ୍ଣ, ଏବେ କୀର୍ତ୍ତନ ହଉ, ସମୟ ଛିଡ଼ା ହେଇକିରି କୀର୍ତ୍ତନ ହେବ, ଆଉ ଯଦି ବିକାଳେ ରହିବେ ଆଉ ଆଲୋଚନା ହେବ। ପ୍ରଶ୍ନୋତ୍ତର ଲେଖିକି ରଖନ୍ତୁ, ପ୍ରଶ୍ନୋତ୍ତର ଯେସି ହେଲେ ଆହୁରି କିଛି, କାହିଁକିନା କଥା କହିଲେ ଅନେକ ସମୟ ଅନେକ ଜିନିଷ ସବୁ ସମୟ ଆସିବନି, କିଛି କହିବାକୁ ଚାହିଁଲେ ସବୁ ସମୟ ଆସିବନି, କେତେବେଳେ ଆବେଳେ ଆସିବ, କିନ୍ତୁ ପ୍ରଶ୍ନୋତ୍ତର ହେଲେ ଭିନ୍ନ ଭିନ୍ନ ଦିଗରୁ ଆମେ ଆଲୋଚନା କରିବା। ଠିକ ଅଛି, ହରେ କୃଷ୍ଣ। ଯଦି ଚାହାନ୍ତି ପ୍ରସାଦ ପାଇବା ପରେ ଚାରିଟାରୁ ଆବେଳେ ବସିବେ ଏକ ଘଣ୍ଟା,